ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭାରତୀୟ ଗଣତନ୍ତ୍ରକୁ ଅଧିକ ସଶକ୍ତ ଓ ସକ୍ରିୟ କରିବା ପାଇଁ ମହିଳାଙ୍କ ନିମନ୍ତେ ଆସନ ସଂରକ୍ଷଣ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ 5000 ମିଶନ ଶକ୍ତି ମହିଳାଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଲୋକସେବା ଭବନରେ ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଲା 14 ବର୍ଷରୁ କମ୍ ରଗ୍ବି ଚମ୍ପିୟନ୍ସିପ୍ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଭାରତୀୟ ଗଣତନ୍ତ୍ରକୁ ଅଧିକ ସଶକ୍ତ ଓ ସକ୍ରିୟ କରିବା ପାଇଁ ବ୍ୟବସ୍ଥାପକ ସଂସ୍ଥାଗୁଡ଼ିକରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ମହିଳାମାନଙ୍କ ଲାଗି ବିଧାନସଭାରେ ସଂରକ୍ଷଣ ବ୍ୟବସ୍ଥାରେ ବିଳମ୍ବ ଦୁର୍ଭାଗ୍ୟଜନକ। ଚଳିତ ମାସ 16 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଂସଦର ବିଶେଷ ବୈଠକରେ ମହିଳା ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇ ପାରିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 2029 ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ସହ ଭୋଟଦାନ ସମ୍ଭବ ହୋଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
ହମ୍ନେ କୁଛ ବର୍ଷ ପହେଲେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ କିଆ ଥା ଔର ସଭି ରାଜନୈତିକ ଦଳୋ ନେ ସହମତି ସେ କିଆ ଥା ଔର ସବକି ଇଚ୍ଛା ହେ କି 2029 ମେ ଜବ ଲୋକସଭା କେ ଚୁନାଓ ହୋଗେ ତବ ହମାରେ ଦେଶ କେ ନାରୀ ଶକ୍ତି କୋ ଜନପ୍ରତିନିଧି କେ ରୂପ ମେ ଲୋକସଭା ମେ ବିଧାନସଭା ମେ 33% ସ୍ଥାନ ମିଳନା ହିଁ ଚାହିଏ।
ନୂଆଦିଲ୍ଲୀରେ ଆଜି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପୋଷଣ ପକ୍ଷର ଅଷ୍ଟମ ସଂସ୍କରଣର ଶୁଭାରମ୍ଭ କରିଛନ୍ତି। ଜନ୍ମରୁ ପ୍ରଥମ 6 ବର୍ଷ ମଧ୍ୟରେ ସର୍ବାଧିକ ମସ୍ତିଷ୍କ ବିକାଶକୁ ଗୁରୁତ୍ୱ ଦେବା ବାର୍ତ୍ତା ନେଇ ଆରମ୍ଭ ହୋଇଥିବା ପୋଷଣ ପଖୱାଡ଼ା ଜନ ଆନ୍ଦୋଳନରେ ପରିଣତ ହୋଇଥିବା ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି। ସେ କହିଛନ୍ତି, ପୋଷଣ ପକ୍ଷକୁ ସଫଳ କରିବା ଲାଗି ଅଙ୍ଗନବାଡ଼ି, ଆଶା ଏବଂ ଆଗଧାଡ଼ିର କର୍ମୀଙ୍କ ଉଦ୍ୟମ ପ୍ରଶଂସନୀୟ। ଦେଶର ପିଲାମାନଙ୍କର ଭବିଷ୍ୟତକୁ ଆକାର ଦେବା ଦିଗରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକାକୁ ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି, ସରକାର ଆଗାମୀ ଦିନରେ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ପ୍ରଦାନ ଦିଗରେ ଯତ୍ନବାନ ହେବେ। ଏହି ଅଭିଯାନ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାର ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଆଜି 616 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ଗ୍ରିଡ୍ ସବ୍ଷ୍ଟେସନ୍ଗୁଡ଼ିକ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବାଲିଅନ୍ତା, ସତ୍ୟନଗର, ନୟାପଲ୍ଲୀ ଏବଂ ଏସ୍ସିବି ମେଡିକାଲ୍ଠାରେ ସ୍ଥାପିତ ଏହି ପ୍ରକଳ୍ପଗୁଡ଼ିକ ଟ୍ୱିନ୍ ସିଟିର 33 ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସମସ୍ୟାରୁ ମୁକ୍ତି ଦେବ। ରାଜଧାନୀ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏହି ଭିତ୍ତିଭୂମି ବିକାଶ ବିକଶିତ ଓଡ଼ିଶା ଓ ସମୃଦ୍ଧ ଶକ୍ତି କ୍ଷେତ୍ର ଗଠନ ଦିଗରେ ଏକ ମାଇଲଖୁଣ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆ ପରିକଳ୍ପନାକୁ ଆଧାର କରି ଓଡ଼ିଶାରେ ପ୍ରଥମଥର ପାଇଁ ଡିଜିଟାଲ୍ ଗ୍ରିଡ୍ ବ୍ୟବସ୍ଥା ଓ ଟ୍ରାନ୍ସମିସନ୍ ନେଟ୍ୱାର୍କର ବିକାଶ କରାଯାଇଛି। ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଏକ ବିଦ୍ୟୁତ୍ ରିଲ୍ ବ୍ୟବସ୍ଥା ସୃଷ୍ଟି କରାଯାଇଛି। ଏହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ସହିତ ରାଜ୍ୟରେ ଚାଲିଥିବା ଶିଳ୍ପ ବିପ୍ଳବକୁ ତ୍ୱରାନ୍ୱିତ କରି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
ଯୋଉ ବାଲିଅନ୍ତା, କଟକ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କହୁଛନ୍ତି, ଏବଂ ଆପଣଙ୍କର ସତ୍ୟନଗର, ଏ 3ଟି ଆମେ ଗ୍ରିଡ୍ ସବଷ୍ଟେସନକୁ ଆଜି ଆମେ ପ୍ରତିଷ୍ଠା ଆଜି ଆମେ କରିଛୁ, ଏବଂ ଯାହାଦ୍ୱାରା ପ୍ରାୟ 600 କୋଟିରୁ ଅଧିକ ଟଙ୍କା ବିନିମୟ ବି ହେଇଛି, ଏବଂ କଟକ, ଭୁବନେଶ୍ୱର ଏବଂ ଭୁବନେଶ୍ୱର ଆଖପାଖ ଅଞ୍ଚଳର ସମସ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ 24 ଘଣ୍ଟିଆ ବିଜୁଳି ଦେବା, ଏବଂ ଚଳିତ ଗ୍ରୀଷ୍ମ ଯୋଉ ପ୍ରବାହ ଆରମ୍ଭ ହେଉଛି, ଏ ଗ୍ରୀଷ୍ମ ପ୍ରବାହରେ ମଧ୍ୟ ଅଘୋଷିତ ବିଜୁଳି କାଟ ହେବ ନାହିଁ।
ମହିଳା ସଶକ୍ତିକରଣ କେବଳ ଆର୍ଥିକ ସ୍ୱାଧୀନତା ମଧ୍ୟରେ ସୀମିତ ନୁହେଁ, ବରଂ ସେମାନଙ୍କର ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ କରିବା ପ୍ରମୁଖ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସୁରକ୍ଷିତ ଓ ସଶକ୍ତ କରିବା ଲକ୍ଷ୍ୟରେ ମିଶନ ଶକ୍ତି ପକ୍ଷରୁ ଆୟୋଜିତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରଶିକ୍ଷଣ ଦ୍ୱାରା ମହିଳାମାନେ ଆତ୍ମବିଶ୍ୱାସର ସହିତ ସମାଜରେ ରହିପାରିବେ। କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରାହତକର ଯୋଗଦେଇ କହିଛନ୍ତି, ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହିତ ନିଜ ସୁରକ୍ଷା ପାଇଁ ସଜାଗ ରହିଲେ ଦେଶର ଅର୍ଥନୀତିରେ ସେମାନଙ୍କର ଅବଦାନ ଅଧିକ ସୁଦୃଢ଼ ହେବ। ଜାତୀୟ ମହିଳା କମିଶନ ଏବଂ ମିଶନ ଶକ୍ତି ବିଭାଗର ମିଳିତ ସହଯୋଗରେ ପ୍ରଥମଥର ପାଇଁ ଏହି କାର୍ଯ୍ୟକ୍ରମ କଟକ, ବଲାଙ୍ଗୀର, କେନ୍ଦୁଝର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର 5000 ମହିଳାଙ୍କୁ ନେଇ ଏକ ପାଇଲଟ୍ ପ୍ରୟାସ ଭାବେ ଆରମ୍ଭ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି, ମିଶନ ଶକ୍ତି ବିଭାଗର କମିଶନର ମାନସୀ ନିମ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ପୂର୍ତ୍ତ ପଞ୍ଚାୟତିରାଜ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଉଚ୍ଚଶିକ୍ଷା ତଥା ଅନ୍ୟାନ୍ୟ ବିଭାଗ ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଉନ୍ନତ ଭିତ୍ତିଭୂମି ସରକାରଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ମଜବୁତ କରିଥାଏ ବୋଲି ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱରସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ନାୟକ କହିଛନ୍ତି, ନୂତନ ରାସ୍ତା ନିର୍ମାଣ ଭଳି ପୁରୁଣା ରାସ୍ତାର ମରାମତି ସୁଦୃଢ଼ୀକରଣ ମଧ୍ୟ ସମାନ ଗୁରୁତ୍ୱ ବହନ କରେ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ନୂତନ ଜ୍ଞାନକୌଶଳ ଓ ସାମଗ୍ରୀ ବ୍ୟବହାର କରି ରାସ୍ତା ନିର୍ମାଣ କରିବାରେ ଓଡ଼ିଶା ଦେଶରେ ଅଷ୍ଟମ ସ୍ଥାନ ଅଧିକାର କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ବୈଠକରେ 2025-26 ବର୍ଷର କାର୍ଯ୍ୟ ସଫଳତା ଏବଂ 2026-27 ଆର୍ଥିକ ବର୍ଷ ପାଇଁ ନୂତନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି। କମିଶନର ତଥା ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ ବିଭାଗୀୟ ଉପଲବ୍ଧି ସମ୍ପର୍କରେ ବୈଠକରେ ଆଲୋଚନା କରିଥିଲେ। ଗତ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ 99.45% ଅର୍ଥ ବିନିଯୋଗ କରାଯାଇଛି। ସମୟର ଉପଯୁକ୍ତ ବ୍ୟବହାର ଏବଂ ବିଭାଗୀୟ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମିଶନ ପାୱାର ମାଧ୍ୟମରେ ଅପହଞ୍ଚ ଗ୍ରାମଗୁଡ଼ିକୁ ପକ୍କା ରାସ୍ତାରେ ଯୋଡ଼ିବା ପାଇଁ ଆଲୋଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ସମୀକ୍ଷା ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବିଏସ୍ଇ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି 2025ର ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ପ୍ରଥମ ଓ ଦ୍ୱିତୀୟ ପେପର ପରୀକ୍ଷାରେ 56,456 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ 72.38% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ 4:00 BSEodisha.ac.in ପରୀକ୍ଷାଫଳ ଉପଲବ୍ଧ ହୋଇଛି। ଉତ୍ତୀର୍ଣ୍ଣ ହୋଇନଥିବା ଛାତ୍ରଛାତ୍ରୀ ଓଏମ୍ଆର୍ ସିଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି ବିଏସ୍ଇ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି,
40,863 ଜଣ ପିଲା କୃତକାର୍ଯ୍ୟ ହୋଇଛନ୍ତି, ଯାହାର ପରସେଣ୍ଟେଜ୍ ହେଉଛି 72.38%। ଯେଉଁ ପିଲାମାନେ ଅକୃତକାର୍ଯ୍ୟ ହୋଇଛନ୍ତି କିଛି ପିଲା, ସେ ପିଲାମାନେ ତାଙ୍କର ଓଏମ୍ଆର୍ ଖାତା ସେମାନେ ଓଏମ୍ଆର୍ ପରୀକ୍ଷା ଦେଇଥିଲେ, ସେଇଟା ଆମେ ପିଲାମାନଙ୍କର ଜ୍ଞାତ ପାଇଁ ଆମର ୱେବସାଇଟ୍ରେ ଅପଲୋଡ଼ କରୁଛୁ। ପିଲାମାନେ ତାଙ୍କ ନିଜର ୱେମ୍ଆର୍ଟା ଡାଉନଲୋଡ଼ କରିକି ଦେଖିପାରିବେ ଯେ କେଉଁ ଜାଗାରେ ଭୁଲ ରହୁଛି। ତ ଏଇଟା 17 ପର୍ଯ୍ୟନ୍ତ ଉପଲବ୍ଧ ରହିବ ଆମର ୱେବସାଇଟ୍ରେ। ତେଣୁ
ନୟାଗଡ଼ ଜିଲ୍ଲାରେ ଜାତୀୟ ଜନଗଣନା 2026-27 ପାଇଁ ଉଦ୍ଦିଷ୍ଟ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ଉଦ୍ଯାପିତ ହୋଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ତହସିଲ ଅନ୍ତର୍ଗତ ବରଗାଁ ଗ୍ରାମରେ ରାଜସ୍ୱ ପ୍ରଶାସନ କାର୍ଯ୍ୟକ୍ରମ ତହସିଲଦାର ଉପାଞ୍ଜଳି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସଭାଗୃହରେ 2025-26 ଆର୍ଥିକ ବର୍ଷ ପାଇଁ ମନରେଗା ଯୋଜନାର ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟଗୁଡ଼ିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଖୋର୍ଦ୍ଧା ରୋଡ୍ ମଣ୍ଡଳସ୍ଥିତ ରେଳ ହସ୍ପିଟାଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରୋଧ ଓ ସ୍ୱାସ୍ଥ୍ୟସେବା, ଟିକାକରଣର ଗୁରୁତ୍ୱ ଓ ସୁସ୍ଥ ଜୀବନଶୈଳୀ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷର ନବମ ଦିବସରେ ଆସ ବହିଟିଏ କିଣିବା ଅଭିଯାନ ପାଳିତ ହୋଇଛି। ଦେବଗଡ଼ ଜିଲ୍ଲାରେ ରାଜ୍ୟ ଖାଦ୍ୟ ଆୟୋଗ କମିଶନର ସଦସ୍ୟ ସତ୍ୟବ୍ରତ ସାମନ୍ତରାୟ ଓ ଅକ୍ଷୟ କୁମାର ବେହୁରାଙ୍କ ଅଧ୍ୟକ୍ଷତାରେ ଖାଦ୍ୟ ସୁରକ୍ଷା 2020 ଏବଂ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ସଂଶୋଧନ ନିୟମ 2022ର ବ୍ୟବସ୍ଥାଗୁଡ଼ିକରେ ଆଲୋଚନା କରାଯାଇଛି। ବଲାଙ୍ଗୀର ଜିଲ୍ଲା ପଇଁତଳା ତହସିଲ ପକ୍ଷରୁ ଦଶପଲ୍ଲାଠାରେ ରାଜସ୍ୱ ମେଳା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ ଜମିପଟା ବଣ୍ଟନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୃଷି ଗ୍ରାମ ଉପରପାରାଠାରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ିଯାଇ 3 ନାବାଳିକାଙ୍କ ମୃତ୍ୟୁ ଘଟିଛି। ଉମରକୋଟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 69ତମ ଜାତୀୟ ବିଦ୍ୟାଳୟ ସଂଘର ରଗ୍ବି ଚମ୍ପିୟନ୍ସିପ୍ 2025ର 14 କମ୍ ବାଳକ ବାଳିକା ବର୍ଗର ପ୍ରତିଯୋଗିତା ଆରମ୍ଭ ହୋଇଛି। ଚମ୍ପିୟନ୍ସିପ୍ରେ ଦେଶର 14 ରାଜ୍ୟରୁ 300 ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ଆଗାମୀ 2 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟ ଗଣତନ୍ତ୍ରକୁ ଅଧିକ ସଶକ୍ତ ଓ ସକ୍ରିୟ କରିବା ପାଇଁ ମହିଳାଙ୍କ ନିମନ୍ତେ ଆସନ ସଂରକ୍ଷଣ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ 5,000 ମିଶନ ଶକ୍ତି ମହିଳାଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଲୋକସେବା ଭବନରେ ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଲା 14 କମ୍ ରଗ୍ବି ଚମ୍ପିୟନ୍ସିପ୍ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା।